ନମସ୍କାର, ମୁଁ ବେଗୁନି ଆମ୍ପଡ଼ା ବ୍ଲକ ଅନ୍ତର୍ଗତ ଏମ୍ବରିଡ଼ା ଗ୍ରାମରୁ ଲିକୁ କହୁଛି। ଯେଉଁ ଭାବରେ ବିରୁଦ୍ଧ ଭାବ ଦ୍ୱାରା ଆହତ ଓ ଅଭିଭୂତ ହୁଅ ନା, ତାହା ହିଁ ବିଶ୍ୱାସ। ବିଶ୍ୱାସ ନଥିଲେ ଦର୍ଶନ ହେବ କିପରି? କର୍ମ ବିଶ୍ୱାସକୁ ଅନୁସରଣ କରେ ଯେପରି, ବିଶ୍ୱାସ କର୍ମ ମଧ୍ୟ ସେହିପରି ହୁଏ। ଗଭୀର ବିଶ୍ୱାସରେ ସବୁକିଛି ହୋଇପାରେ। ବିଶ୍ୱାସ କର, ସାବଧାନ, ଅହଙ୍କାର, ଅଧୈର୍ଯ୍ୟ ଓ ବିରକ୍ତି ନ ଆସି ଯାହା ଚାହ ତାହା ହିଁ ହେବ। ବିଶ୍ୱାସ ହିଁ ବିସ୍ତାର ଓ ଚୈତନ୍ୟ ଆଣିଦେଇପାରେ, ଆଉ ଅବିଶ୍ୱାସ ଜଡିତ ଅବସାଦ ସଂକୀର୍ଣ୍ଣତା ଆଣିଥାଏ। ବିଶ୍ୱାସ ଯୁକ୍ତିତର୍କ ବାହାରେ ଯଦି ବିଶ୍ୱାସ କର, ଯେତେ ଯୁକ୍ତିତର୍କ ତୁମ ସମର୍ଥନ କରିବ ହିଁ କରିବ। ତୁମେ ଯେପରି ଭାବରେ ବିଶ୍ୱାସ କରିବ, ଯୁକ୍ତିତର୍କ ତୁମକୁ ସେହିପରି ସମର୍ଥନ କରିବ।